ହ୍ୟାଲୋ, ମୁଁ ଚିତ୍ରାଙ୍ଗଦା ଖୁଣ୍ଟିଆ, ଚିଲି ପୋଖରୀ 58 ୱାର୍ଡ ଶିବନଗରରୁ କହୁଛି। ଆମର ଏଠି ଅଳିଆ ଗାଡି ଆସୁଛି, ଅଳିଆ ନଉଛି, କିନ୍ତୁ ବେଳେ ବେଳେ ଟିକେ ସମୟର ଚେଞ୍ଜ ହେଇଯାଉଛି, କିନ୍ତୁ ଗାଡି ଆସୁଛି। ପାଣିର ଟିକେ ବ୍ୟବସ୍ଥା ହେଇଛି, କିନ୍ତୁ ବେଳେ ବେଳେ ପାଣି ଠିକ ଟାଇମରେ ମିଳୁନି। ଲୋକମାନେ ରାତି ଅନିଦ୍ରା ହେଇକି ପାଣି ରଖିବାକୁ ପଡୁଛି। ଠିକ ଟାଇମରେ ପାଣି ଦେଲେ ଆଉ ଅଳିଆଟା ଆସି ଠିକ ସମୟରେ ନେଲେ ଆମେ ଏଠିକା ବାସିନ୍ଦା ଟିକେ ଉପକୃତ ହବୁ।